ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ଅସନ୍ତୋଷ ଜଣାଇଲେ କେନ୍ଦ୍ର ଟିମ୍, ଶିଶୁ ମୃତ୍ୟୁ ନେଇ ତନାଘନ ଆରମ୍ଭ, ପୁଣି କେନ୍ଦ୍ର ପଠାଇବ ଶିଶୁ ବିଶେଷଜ୍ଞ ଦଳ। ବିଶେଷଜ୍ଞ ଦଳ କଟକ ଶିଶୁ ଭବନ ଡାକ୍ତରଙ୍କୁ ସହାୟତା କରିବେ। ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲ ଉନ୍ନତିକରଣ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ମଧ୍ୟ ସାମିଲ ହୋଇଛି। ତେଲ ଦର କମିଲା, ପେଟ୍ରୋଲ 2 ଟଙ୍କା, ଡିଜେଲ 50 ପଇସା। ତେଲ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ଦର ପୁଣି ହ୍ରାସ କରିଛନ୍ତି। ପେଟ୍ରୋଲ ଲିଟର ପିଛା 2 ଟଙ୍କା କମିଥିବା ବେଳେ ଡିଜେଲ ଦର 50 ପଇସା ହ୍ରାସ ପାଇଛି। ଦର ହ୍ରାସ ଆଜି ମଧ୍ୟରାତ୍ରିରୁ ଲାଗୁ ହୋଇଛି। ପର୍ଯ୍ୟଟନ କେନ୍ଦ୍ର ତାଲିକାରେ ସାମିଲ ହେବ। ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପର୍ଯ୍ୟଟନ ଉଦ୍ୟୋଗକୁ ନରେନ୍ଦ୍ର ମୋଦି ସରକାର କେନ୍ଦ୍ର ତାଲିକାରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଋଣ ସୁଧ କମାଇଲେ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବାରମ୍ବାର ଚାପ ପରେ ବ୍ୟାଙ୍କ ଗୁଡିକ ଋଣ ଉପରେ ସୁଧହାର କମ୍ କରିବା ଆରମ୍ଭ କରିଛନ୍ତି। ଏଚ୍ଡିଏଫ୍ସି ବ୍ୟାଙ୍କ ଓ କାନାଡା ବ୍ୟାଙ୍କ ପକ୍ଷରୁ ଋଣ ସୁଧ କମ୍ କରାଯାଇଛି। ଭାରତ ହାତରେ ସୁଯୋଗ, 386 ରନ୍, ଶ୍ରୀଲଙ୍କା 67 ରନ୍ରେ 3 ୱିକେଟ୍। ଭାରତ ହାତରେ ଏବେ ଶୃଙ୍ଖଳା ଜିତିବାର ସୁବର୍ଣ୍ଣ ସୁଯୋଗ ରହିଛି। ସିଙ୍ଗଲ ସ୍ପୋର୍ଟସ କ୍ଲବ ପଡ଼ିଆରେ ଚାଲିଥିବା ତୃତୀୟ ଟେଷ୍ଟର ଘରୋଇ ଦଳ ସମ୍ମୁଖରେ 386 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।